ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡେ ଆଟ୍ ସି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗୋଆରେ ପହଞ୍ଚିଲେ ରାଷ୍ଟ୍ରପତି। ଆଇଏନ୍ଏସ୍ ହଂସାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ। ଗୋଟିଏ ର୍ୟାଙ୍କ ଗୋଟିଏ ପେନ୍ସନ୍ ନିଷ୍ପତ୍ତି ଦେଶର ସେନାବାହିନୀ ପ୍ରତି ପ୍ରକୃତ ସମର୍ପଣ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆତଙ୍କବାଦ ମୁକାବିଲା ପାଇଁ ଖୁବ୍ ଶୀଘ୍ର ପ୍ରଣୟନ ହେବ ଜାତୀୟ ଆତଙ୍କବାଦ ନିରୋଧୀ ନୀତି। 16 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ କଟକଣା ଜାରି କରିବେ ଅଷ୍ଟ୍ରେଲିଆ ସରକାର। ଏବଂ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ଗୋଆରେ ପହଞ୍ଚିବା ପରେ ତାଙ୍କୁ ନୌସେନା କେନ୍ଦ୍ରରେ ଆଇଏନ୍ଏସ୍ ହଂସାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଆଜି ସେଠାରେ ଆୟୋଜିତ ହେବାକୁ ଥିବା ଡେ ଆଟ୍ ସି କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତୀୟ ନୌସେନା ବିମାନଗୁଡ଼ିକର ପରିଚାଳନା ଦକ୍ଷତା ନିରୀକ୍ଷଣ କରିବେ। ଆଇଏନ୍ଏସ୍ ବିକ୍ରାନ୍ତର କେତେକ ଅଭ୍ୟାସ କାର୍ଯ୍ୟର ରାଷ୍ଟ୍ରପତି ନିରୀକ୍ଷଣ କରିବା ସହ ଭୂତଳ ପୋତ ପରିଚାଳନା, ଯୁଦ୍ଧାସ୍ତ୍ର ପରିବହନ ଭଳି କାର୍ଯ୍ୟକ୍ରମର ମଧ୍ୟ ସେ ନିରୀକ୍ଷଣ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗୋଟିଏ ର୍ୟାଙ୍କ ଗୋଟିଏ ପେନ୍ସନ୍ ଲାଗୁ କରିବାର ନିଷ୍ପତ୍ତି ଦୀର୍ଘ ସମୟରୁ ହୋଇଆସୁଥିବା ଦାବି ଏବଂ ସେନା ପ୍ରତି ଦେଶର କୃତଜ୍ଞତା ପ୍ରକାଶ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଆଜି ଏହି ଯୋଜନାକୁ 10 ବର୍ଷ ପୂରିଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ରାଷ୍ଟ୍ରପତି ସେନାର ବଳିଦାନ ଏବଂ ସାହସକୁ ସମ୍ମାନ ଜଣାଇ ଏହି ଗୋଟିଏ ର୍ୟାଙ୍କ ଗୋଟିଏ ପେନ୍ସନ୍ ଅତ୍ୟନ୍ତ ଜରୁରୀ ଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଫଳରେ ପୂର୍ବତନ ସୈନିକମାନଙ୍କ ପାଇଁ ଉଚିତ ଓ ସମାନ ପେନ୍ସନ୍ ସୁନିଶ୍ଚିତ ହୋଇପାରିଥିଲା। ଏହି ଯୋଜନାରେ ସମାନ ର୍ୟାଙ୍କ ଏବଂ ସମାନ କାର୍ଯ୍ୟକାଳ ସହ ଅବସର ଗ୍ରହଣ କରିଥିବା ସୈନିକମାନଙ୍କୁ ଏକ ପ୍ରକାର ପେନ୍ସନ୍ ଉପଲବ୍ଧ କରାହେଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ନିମନ୍ତେ 4,468 କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ମନ୍ତ୍ରଣାଳୟ କହିଛି, ଚଳିତ ବର୍ଷ ସେପ୍ଟେମ୍ବର 30 ତାରିଖ ସୁଦ୍ଧା ସେନାବାହିନୀରୁ ଅବସର ନେଇଥିବା କର୍ମଚାରୀଙ୍କୁ ପେନ୍ସନ୍ ବାବଦକୁ 895 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ପ୍ରତ୍ୟେକ 5 ବର୍ଷରେ ପେନ୍ସନ୍ ପରିମାଣରେ ସଂଶୋଧନ କରାଯିବ। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ନୂଆ ସଂଶୋଧିତ ପେନ୍ସନ୍ ଲାଗୁ ହୋଇଥିଲା। ଆତଙ୍କବାଦ ମୁକାବିଲା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଜାତୀୟ ଆତଙ୍କବାଦ ନିରୋଧ ନୀତି ଓ ରଣନୀତି କୌଶଳ ପ୍ରଣୟନ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ ଆୟୋଜିତ ଦୁଇଦିନିଆ ଆତଙ୍କବାଦ ନିରୋଧୀ ସମ୍ମିଳନୀ 2024ରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, 2006ରୁ 2013 ଏବଂ 2014ରୁ 2021 ପର୍ଯ୍ୟନ୍ତ ଦେଶରେ ଆତଙ୍କବାଦୀ ଘଟଣା 70% ହ୍ରାସ ପାଇଛି। ସେ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଭାରତ ସରକାର ଏକ ଦୃଢ଼ ରଣନୀତି ଅବଲମ୍ବନ କରି ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଲାଗି ସଂକଳ୍ପ ନେଇଛନ୍ତି। ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ସରକାରଙ୍କ ସମ୍ପୂର୍ଣ୍ଣ ମନୋଭାବ ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ ଆହୁରି ସମନ୍ୱିତ କରିବା ପାଇଁ ମତ ପ୍ରକାଶ ପାଇଛି। ଏହି ସମ୍ମିଳନୀରେ ବରିଷ୍ଠ ପୁଲିସ୍ ଅଧିକାରୀ, କେନ୍ଦ୍ରୀୟ ଏଜେନ୍ସି ଅଧିକାରୀ, ଆଇନ, ଫରେନ୍ସିକ୍ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ସାମିଲ ହୋଇଛନ୍ତି। ଛଠ୍ ପୂଜା ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନ୍ଖଡ୍ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସେ କହିଛନ୍ତି, ସୂର୍ଯ୍ୟ ଉପାସନାର ଏହି ପର୍ବ ପ୍ରକୃତି ଏବଂ ମଣିଷ ମଧ୍ୟରେ ଥିବା ପବିତ୍ର ଓ ଶାଶ୍ୱତ ପରମ୍ପରାକୁ ଦର୍ଶାଉଛି। ଏହି ଅବସରରେ ଶ୍ରୀ ଧନ୍ଖଡ୍ ଦେଶର ପ୍ରଗତି ଏବଂ ସମୃଦ୍ଧି କାମନା କରିଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଫସଲ ମୂଳ ଜାଳିବା ଉପରେ ଜୋରିମାନା 2 ଗୁଣ କରିଛନ୍ତି। ଗତକାଲି ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଫସଲ ମୂଳ ଜାଳିବା ହେତୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହି ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁଯାୟୀ 2 ଏକରରୁ କମ୍ କୃଷିକ୍ଷେତ୍ର ଥିବା କୃଷକମାନେ 5,000 ଟଙ୍କା ଜୋରିମାନା ଦେବେ ବୋଲି ଜଣାପଡ଼ିଛି। ସେହିପରି 2ରୁ 5 ଏକର କ୍ଷେତ୍ରରେ 10,000 ଏବଂ 5 ଏକରରୁ ଅଧିକ କ୍ଷେତ୍ରରେ 30,000 ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି। ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଏବଂ ସାମ୍ବିଧାନିକ ଗ୍ୟାରେଣ୍ଟି ଦେବା ପ୍ରସ୍ତାବ ଆଗତକୁ ନେଇ ଜମ୍ମୁ କାଶ୍ମୀର ବିଧାନସଭାରେ ହଟ୍ଟଗୋଳ ପରେ ଦିନକ ପାଇଁ ଗୃହ କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନ୍ଫରେନ୍ସର ନେତା ସୁରେନ୍ଦ୍ର କୁମାର ଚୌଧୁରୀଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଧ୍ୱନିମତରେ ଗତକାଲି ପାରିତ ହୋଇଥିଲା। ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ଦଳ ନେତା ସୁନୀଲ ଶର୍ମାଙ୍କ ନେତୃତ୍ୱରେ ସଦସ୍ୟମାନେ ଏହି ପ୍ରସ୍ତାବର ବିରୋଧ କରିବା ସହ ତାହା ଅସାମ୍ବିଧାନିକ ବୋଲି ଅଭିଯୋଗ କରିଥିଲେ। ଅନେକ ସଦସ୍ୟ ଗୃହର ମଧ୍ୟଭାଗକୁ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ବାଚସ୍ପତି ଅବଦୁଲ ରହିମ ରାଥୋରଙ୍କ ନିର୍ଦ୍ଦେଶରେ ମାର୍ଶାଲମାନେ ସେମାନଙ୍କୁ ଗୃହରୁ ବାହାର କରିଦେଇଥିଲେ। ବାରମୂଳା ସାଂସଦ ଇଞ୍ଜିନିୟର ରାସିଦ୍ର ଭାଇ ଏବଂ କୁପୱାଡ଼ାର ଲାନ୍ଗେଟ୍ ନିର୍ବାଚନ କ୍ଷେତ୍ରର ବିଧାୟକ ଖୁର୍ସିଦ୍ ଅହମ୍ମଦ ଶେଖ୍ ଅନୁଚ୍ଛେଦ 370 ପୁନଃ ଲାଗୁ କରିବା ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା ଲେଖାଥିବା ପ୍ଲା କାର୍ଡ଼ ପ୍ରଦର୍ଶନ କରିବାରୁ ଗୃହରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଉଭୟ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିବା ବେଳେ ବାଚସ୍ପତି ପ୍ରଥମେ 15 ମିନିଟ୍ ଏବଂ ପରେ ଆଜି ଦିନକ ପାଇଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ। ଅଷ୍ଟ୍ରେଲିଆ ସରକାର 16 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ କଟକଣା ଜାରି ନିମନ୍ତେ ଆଇନ ପ୍ରସ୍ତୁତ କରିବେ। ଯଦି ସାମାଜିକ ଗଣମାଧ୍ୟମଗୁଡ଼ିକ ଏଥିରେ ବିଫଳ ହୁଅନ୍ତି ସେ କ୍ଷେତ୍ରରେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଏବଂ ଟିକ୍ଟକ୍ ଭଳି ପ୍ଲାଟଫର୍ମ ଉପରେ ଜୋରିମାନା ଲାଗୁ କରାଯିବ। ଯୁବପିଢ଼ିର ମାନସିକ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ନିମନ୍ତେ ସାମାଜିକ ଗଣମାଧ୍ୟମର ପ୍ରଭାବ ଚିନ୍ତାଜନକ ହୋଇପଡ଼ିଥିବା ବେଳେ ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାର ଚଳିତ ମାସରେ ସଂସଦରେ ଏ ସମ୍ପର୍କିତ ବିଧେୟକ ଆଗତ କରିବେ। ସରକାର ଛୋଟ ପିଲାମାନଙ୍କର ଅନ୍ଲାଇନ୍ ସୁରକ୍ଷା ପ୍ରତି ସଚେତନ ଅଛନ୍ତି ବୋଲି ସେ କହିଛନ୍ତି। ସେଠାକାର ଯୋଗାଯୋଗ ମନ୍ତ୍ରୀ ମିସେଲ୍ ରୋନାଲ୍ଡ କହିଛନ୍ତି ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ବାୟୋମେଟ୍ରିକ୍ ସ୍କାନ୍ କିମ୍ବା ବୟସ ଯାଞ୍ଚ ଭଳି ବ୍ୟବସ୍ଥା ଲାଗୁ କରିପାରିବେ। ତେବେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା 16 ବର୍ଷରୁ କମ୍ ପିଲାମାନଙ୍କ ପାଇଁ କିମ୍ବା ସେମାନଙ୍କ ପିତାମାତାଙ୍କ ପାଇଁ କୌଣସି ଦଣ୍ଡ ବ୍ୟବସ୍ଥା ନାହିଁ, କିନ୍ତୁ ସାମାଜିକ ଗଣମାଧ୍ୟମଗୁଡ଼ିକର ଯୁବ ବ୍ୟବହାରକାରୀମାନଙ୍କୁ ବ୍ଲକ୍ ନ କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ କ୍ୟାନ୍ସର ସଚେତନତା ଦିବସ ପାଳନ କରାଯାଉଛି। 2014 ମସିହା ପରଠାରୁ ପ୍ରତ୍ୟେକ ବର୍ଷ ନଭେମ୍ବର 7 ତାରିଖ ଦିନ ଏହି ଦିବସ ପାଳନ କରାଯାଇଥାଏ। ଏହି ଦିବସରେ କର୍କଟ ରୋଗ ଚିହ୍ନଟ କରିବା, ଏହାର ଚିକିତ୍ସା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥାଏ। ଆଜିର ଦିନରେ ଭୌତିକ ବିଜ୍ଞାନୀ ମ୍ୟାରି କ୍ୟୁରିଙ୍କ ଜନ୍ମ ଶତବାର୍ଷିକୀ ମଧ୍ୟ ପାଳନ କରାଯାଏ। ମ୍ୟାରି କ୍ୟୁରି କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ରେଡିୟମ୍ ଏବଂ ପୋଲୋନିୟମ୍ର ଭୂମିକା ସମ୍ପର୍କରେ ଅନୁସନ୍ଧାନ କରିଥିଲେ। ଆଜିର ଦିବସରେ ବିଭିନ୍ନ ଡାକ୍ତରଖାନା ଓ କ୍ଲିନିକ୍ରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ କ୍ୟାନ୍ସର ଚିହ୍ନଟ ବ୍ୟବସ୍ଥା କରାଯାଇଛି। ଭାରତରେ 2014 ସେପ୍ଟେମ୍ବରରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଦ୍ୱାରା ଜାତୀୟ କର୍କଟ ସଚେତନତା ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା। ଛଠ୍ ପୂଜାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ 11 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ 164ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଆସନ୍ତା 3 ଦିନ ମଧ୍ୟରେ 476ରୁ ଅଧିକ ଟ୍ରେନ୍ ଚଳାଚଳ କରିବା ଲାଗି ବ୍ୟବସ୍ଥା କରାଯାଇଛି। ରେଳ ବିଭାଗ ପକ୍ଷରୁ ଗତ 36 ଦିନ ମଧ୍ୟରେ 4,521 ସ୍ୱତନ୍ତ୍ର ଟ୍ରେନ୍ ଜରିଆରେ 65 ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସେବା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଭାରତୀୟ ରେଳ ବିଭାଗ ଚଳିତ ମାସ 4 ତାରିଖରେ 1,20,000,000 ଅଧିକ ଯାତ୍ରୀଙ୍କୁ ସେବା ପ୍ରଦାନ କରିଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ଯାତ୍ରୀ ଯାତ୍ରା କରିବା ସର୍ବାଧିକ ବୋଲି କୁହାଯାଇଛି। ଚଳିତ ବର୍ଷ ପାର୍ବଣ ଋତୁରେ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର 1ରୁ ନଭେମ୍ବର 30 ତାରିଖ ମଧ୍ୟରେ 7,600ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ବ୍୯ବସ୍ଥା କରାଯାଇଛି। ଗତବର୍ଷ ତୁଳନାରେ ଏହା 73%ରୁ ଅଧିକ ବୋଲି କୁହାଯାଇଛି। କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ରେ ଆଜି ଭାରତର କିରଣ ଜର୍ଜଙ୍କ ମୁକାବିଲା ତାଇୱାନ୍ର ଚି ୟୁ ଜେନ୍ଙ୍କ ସହ ହେବ। ଏହା ପୂର୍ବରୁ ଗତକାଲି ପ୍ରଥମ ରାଉଣ୍ଡରେ ଭାରତୀୟ ଖେଳାଳି କିରଣ ଜର୍ଜ ଭିଏତନାମର ଗୁଏନ୍ ହାଇଡାଙ୍କୁ 15-21, 21-12 ଏବଂ 21-15 ସେଟ୍ରେ ପରାସ୍ତ କରିଥିଲେ। ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏ ଏବଂ ଅଷ୍ଟ୍ରେଲିଆ ଏ ମଧ୍ୟରେ ଚାଲିଥିବା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସରେ 57 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 161 ରନ୍ ସ୍କୋର କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଅଷ୍ଟ୍ରେଲିଆ 2ଟି ୱିକେଟ୍ ହରାଇ 17 ଓଭର ଗୋଟିଏ ବଲ୍ରେ 53 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଡେ ଆଟ୍ ସି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗୋଆରେ ପହଞ୍ଚିଲେ ରାଷ୍ଟ୍ରପତି। ଆଇଏନ୍ଏସ୍ ହଂସାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ। ଗୋଟିଏ ର୍ୟାଙ୍କ ଗୋଟିଏ ପେନ୍ସନ ନିଷ୍ପତ୍ତି ଦେଶର ସେନାବାହିନୀ ପ୍ରତି ପ୍ରକୃତ ସମର୍ପଣ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆତଙ୍କବାଦ ମୁକାବିଲା ପାଇଁ ଖୁବ୍ ଶୀଘ୍ର ପ୍ରଣୟନ ହେବ ଜାତୀୟ ଆତଙ୍କବାଦ ନିରୋଧ ନୀତି। 16 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ କଟକଣା ଜାରି କରିବେ ଅଷ୍ଟ୍ରେଲିଆ ସରକାର। ଏବଂ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।